ପ୍ରଥମ ବଂଶାବଳୀ ଅଣେଇଶ ପର୍ବ ଏଥିଉତ୍ତାରେ ଅମନ ସନ୍ତାନଗଣର ରାଜା ନାହସ୍ମରନ୍ତେ ତାହାର ପୁତ୍ର ତାହାର ପଦରେ ରାଜା ହେଲା। ତହିଁରେ ଦାଉଦ କହିଲେ, ମୁଁ ନାହସ୍‌ର ପୁତ୍ର ନାହୁନ୍ ପ୍ରତି ଦୟା ପ୍ରକାଶ କରିବି, କାରଣ ତାହାର ପିତା ମୋ ପ୍ରତି ଦୟା ପ୍ରକାଶ କରିଥିଲା। ତେଣୁ ଦାଉଦ ତାହାକୁ ପିତୃଶୋକରୁ ସାନ୍ତନା କରିବା ନିମନ୍ତେ ଦୂତମାନଙ୍କୁ ପଠାଇଲେ। ତହୁ ଦାଉଦଙ୍କର ଦାସମାନେ ହାନୁନ୍‌ଙ୍କୁ ସାନ୍ତନା କରିବା ନିମନ୍ତେ ଅମନ ସନ୍ତାନଗଣର ଦେଶରେ ତାହା ନିକଟରେ ଉପସ୍ଥିତ ହେଲେ। ମାତ୍ର ଅମନ ସନ୍ତାନଗଣର ଅଧିପତିମାନେ ହାନୁନ୍‌ଙ୍କୁ କହିଲେ, ଦାଉଦ ଆପଣଙ୍କ ନିକଟକୁ ସାନ୍ତ୍ୱନାକାରୀମାନଙ୍କୁ ପଠାଇଅଛି ବୋଲି ସେ ଯେ ଆପଣଙ୍କ ପିତାର ସମ୍ଭ୍ରମ କରୁଅଛି, ଏହା କ'ଣ ଆପଣ ବିଚାର କରନ୍ତି? ତାହାର ଦାସମାନେ କ'ଣ ଦେଶ ଅନୁସନ୍ଧାନ କରିବାକୁ ଓ ନାଶ କରିବାକୁ ଓ ତହିଁରେ ଭ୍ରମଣ କରିବାକୁ ଆପଣଙ୍କ ନିକଟକୁ ଆସିନାହାନ୍ତି? ତହିଁରେ ହାନୁନ୍ ଦାଉଦଙ୍କର ଦାସମାନଙ୍କୁ ଧରି ସେମାନଙ୍କୁ କ୍ଷର କଲା ଓ ସେମାନଙ୍କ ପିଚାପାଖ ବସ୍ତ୍ର ମଝିରୁ କାଟି ପକାଇ ସେମାନଙ୍କୁ ବିଦାୟ କରିଦେଲା। ଏଥିରେ ସେହି ଲୋକମାନଙ୍କ ପ୍ରତି ଯେ ପ୍ରକାର ବ୍ୟବହାର କରାଗଲା ତାହା କେହି ଯାଇ ଦାଉଦଙ୍କୁ ଜଣାନ୍ତେ ସେ ସେମାନଙ୍କୁ ଭେଟିବା ପାଇଁ ଲୋକ ପଠାଇଲେ, କାରଣ ସେମାନେ ଅତିଶୟ ଲଜ୍ଜିତ ଥିଲେ। ପୁଣି ରାଜା କହିଲେ, ତୁମ୍ଭମାନଙ୍କ ଦାଢ଼ି ବଢ଼ିବା ପର୍ଯ୍ୟନ୍ତ ଜିରିହୋରେ ଥାଅ, ତହିଁତାରେ ଫେରିଆସ। ଏଥିରେ ଅମନ ସନ୍ତାନଗଣ ଆପଣାମାନଙ୍କୁ ଦାଉଦଙ୍କ ସମ୍ମୁଖରେ ଦୁର୍ଗନ୍ଧ ସ୍ୱରୂପ କରିଥିବାର ଦେଖନ୍ତେ ହାନୁନ୍ ଓ ଅମନ ସନ୍ତାନଗଣ ଅରାମ ନହରଇମ୍ ଓ ଅରାମ ମାଖା ଓ ସୋବାରୁ ରଥ ଓ ଅଶ୍ୱାରୋହୀମାନଙ୍କୁ ବେତନ ଦେଇ ଆଣିବା ପାଇଁ 100,000 ତାଳନ୍ତ ରୂପା ପଠାଇଲେ। ତହୁ ଲୋକମାନେ 32,000 ରଥ ଓ ମାଖାର ରାଜାକୁ ଓ ତାହାର ଲୋକମାନଙ୍କୁ ବେତନ ଦେଇ ଆଣିଲେ। ଏମାନେ ଆସି ମେଦବା ସମ୍ମୁଖରେ ଛାଉଣି ସ୍ଥାପନ କଲେ। ପୁଣି ଅମନ ସନ୍ତାନଗଣ ଆପଣା ଆପଣା ନଗରରୁ ଏକତ୍ରିତ ହୋଇ ଯୁଦ୍ଧ କରିବାକୁ ଆସିଲେ। ଆଉ ଦାଉଦ ଏହା ଶୁଣି ଜୟାବକୁ ଓ ବୀରସୈନ୍ୟ ସମସ୍ତଙ୍କୁ ପଠାଇଲେ। ତହିଁରେ ଅମନ ସନ୍ତାନଗଣ ବାହାର ହୋଇ ଆସି ନଗରଦ୍ୱାର ନିକଟରେ ଯୁଦ୍ଧ ସାଜିଲେ। ଆଉ ଯେଉଁ ରାଜାମାନେ ଆସିଥିଲେ ସେମାନେ କ୍ଷେତ୍ରରେ ଅଲଗା ରହିଲେ। ଏହି ରୂପେ ଜୟାବ ଆପଣା ବିରୁଦ୍ଧରେ ଆଗେ ଓ ପଛେ ଯୁଦ୍ଧ ସଜ୍ଜିତ ହେବାର ଦେଖି ଇସ୍ରାଏଲର ସମୁଦାୟ ବଛାଲୋକ ମଧ୍ୟରୁ ଲୋକବାଛି ଅରାମ୍ୟମାନଙ୍କ ବିରୁଦ୍ଧରେ ସୈନ୍ୟ ସଜାଇଲା। ଆଉ ସେ ଅବଶିଷ୍ଟ ଲୋକମାନଙ୍କୁ ଆପଣା ଭ୍ରାତା ଅବିଷୟ ହସ୍ତରେ ସମର୍ପଣ କଲା। ତହୁଁ ସେମାନେ ଅମନ ସନ୍ତାନଗଣ ବିରୁଦ୍ଧରେ ଆପଣାମାନଙ୍କୁ ଯୁଦ୍ଧାର୍ଥେ ସଜାଇଲେ। ପୁଣି ସେ କହିଲା, ଯଦି ଅରାମ୍ୟମାନେ ମୋ ନିମନ୍ତେ ପ୍ରବଳ ହୁଅନ୍ତି ତେବେ ତୁମ୍ଭେ ମୋହର ସାହାଯ୍ୟ କରିବ, ମାତ୍ର ଯଦି ଅମନ ସନ୍ତାନମାନେ ତୁମ୍ଭ ନିକଟରେ ପ୍ରବଳ ହୁଅନ୍ତି ତେବେ ମୁଁ ତୁମ୍ଭର ସାହାଯ୍ୟ କରିବି। ବଳବାନ ହୁଅ, ଆମ୍ଭେମାନେ ଆପଣ ଲୋକମାନଙ୍କ ନିମନ୍ତେ ଓ ଆମ୍ଭମାନଙ୍କ ପରମେଶ୍ୱରଙ୍କ ନଗର ସମୂହ ନିମନ୍ତେ ଆପଣମାନଙ୍କୁ ବଳବାନ କରୁ। ତହିଁରେ ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ଭଲ ସେ ତାହା କରନ୍ତୁ। ତହିଁରେ ଜୟାବ ଓ ତାହାର ସଙ୍ଗୀ ଲୋକମାନେ ଯୁଦ୍ଧ କରିବା ପାଇଁ ଅରାମ୍ୟମାନଙ୍କ ସମ୍ମୁଖରେ ଉପସ୍ଥିତ ହୁଅନ୍ତେ ସେମାନେ ତାହା ସମ୍ମୁଖରୁ ପଳାଇଲେ। ଏଥିରେ ଅରାମ୍ୟମାନଙ୍କୁ ପଳାଇବାର ଦେଖି ଅମନ ସନ୍ତାନଗଣ ମଧ୍ୟ ତାହାର ଭ୍ରାତା ଅବିଷୟ ସମ୍ମୁଖରୁ ପଳାଇ ନଗରରେ ପ୍ରବେଶ କଲେ। ତହୁଁ ଜୟାବ ଜେରୁସାଲମକୁ ଆସିଲା। ଏଥିଉତ୍ତାରେ ଅରାମ୍ୟମାନେ ଇସ୍ରାଏଲ ସମ୍ମୁଖରେ ଆପଣାମାନଙ୍କୁ ପରାସ୍ତ ଦେଖି ଦୂତ ପଠାଇ ନଦୀ ସେପାରିସ୍ଥ ଅରାମ୍ୟମାନଙ୍କୁ ବାହାର କରି ଆଣିଲେ। ହଦ ଦେଶର ସେନାପତି ସୋଫକ୍ ସେମାନଙ୍କର ଅଗ୍ରଣୀ ଥିଲା। ତହୁଁ ଦାଉଦଙ୍କୁ ଏହା ଜ୍ଞାତ କରାଯାନ୍ତେ ସେ ସମୁଦାୟ ଇସ୍ରାଏଲକୁ ଏକତ୍ର କରି ଜର୍ଦ୍ଦନ ପାର ହେଲେ। ଆଉ ସେମାନଙ୍କ ନିକଟରେ ଉପସ୍ଥିତ ହୋଇ ସେମାନଙ୍କ ବିରୁଦ୍ଧରେ ଯୁଦ୍ଧ ସଜାଇଲେ। ତହିଁରେ ଦାଉଦ ଅରାମ୍ୟମାନଙ୍କ ବିରୁଦ୍ଧରେ ଯୁଦ୍ଧ ସଜାନ୍ତେ ସେମାନେ ତାଙ୍କ ସଙ୍ଗେ ଯୁଦ୍ଧ କଲେ। ମାତ୍ର ଅରାମ୍ୟମାନେ ଇସ୍ରାଏଲ ସମ୍ମୁଖରୁ ପଳାଇଲେ। ପୁଣି ଦାଉଦ ଅରାମ୍ୟମାନଙ୍କର 700 ରଥାରୂଢ଼ ଓ 40,000 ପଦାତିକ ସୈନ୍ୟ ବଧ କଲେ ଓ ସେନାପତି ସୋଫକକୁ ବଧ କଲେ। ତହୁଁ ହଦ ଦେଶର ଦାସମାନେ ଇସ୍ରାଏଲ ସମ୍ମୁଖରେ ଆପଣାମାନଙ୍କୁ ପରାସ୍ତ ଦେଖି ଦାଉଦଙ୍କ ସଙ୍ଗେ ସନ୍ଧି କରି ତାଙ୍କର ଦାସ ହେଲେ। ପୁଣି ଅରାମ୍ୟମାନେ ଅମନ ସନ୍ତାନଗଣର ସାହାଯ୍ୟ କରିବାକୁ ଆଉ ସମ୍ମତ ହେଲେ ନାହିଁ।